ଆଖି ଜନ ମୋର ସମ୍ପର୍କ ଆମର
ଝୁକା ଝୁକା ପାଣି
ହେଇଗଲି ମୁଁ।